ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଭାରତ ଅଧ୍ୟକ୍ଷତାରେ ଆଜିଠାରୁ ଆରମ୍ଭ ହେବ ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ। ସମ୍ମିଳନୀରେ ଯୋଗଦେବେ ଭାରତ ସମେତ 11 ଦେଶର ରାଷ୍ଟ୍ରମୁଖ୍ୟ। ବିଶ୍ୱ ବାଣିଜ୍ୟର ଅଗ୍ରଗତି ଲାଗି ସୁରକ୍ଷିତ ସାମୁଦ୍ରିକ ପଥ ଓ ମୁକ୍ତ ଯୋଗାଣ ଶୃଙ୍ଖଳ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ବିଶ୍ୱସ୍ତରୀୟ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଏକ ଶକ୍ତିଶାଳୀ ମଞ୍ଚ ପାଲଟିଥିବା କହିଛି ଆସୋଚାମ୍। ଏବଂ ଜୁନିୟର ଏସିଆ କପ୍ ମହିଳା ହକିରେ ଆଜି ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ମ୍ୟାଚ୍। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଭାରତ ଅଧ୍ୟକ୍ଷତାରେ ଆଜିଠାରୁ ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ ହେବ। ସମ୍ମିଳନୀରେ ଭାରତ ସମେତ ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଓ ୟୁଏଇ ଯୋଗଦେବେ। ଏହି ଶିଖର ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ବିଶ୍ୱ ଶାସନ ବ୍ୟବସ୍ଥା, ବହୁପକ୍ଷୀୟବାଦ, ବାଣିଜ୍ୟ ଓ ନିବେଶ, ପ୍ରଯୁକ୍ତିବିଦ୍ୟା, ଖାଦ୍ୟ ଓ ଶକ୍ତି ସୁରକ୍ଷା, ସ୍ୱାସ୍ଥ୍ୟସେବା, ବିପର୍ଯ୍ୟସ୍ତ ମୁକାବିଲା ପରିଚାଳନା ଓ ଯୋଗାଣ ଶୃଙ୍ଖଳ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀର ବିଷୟବସ୍ତୁ ରହିଛି ସ୍ଥିରତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ପାଇଁ ନିର୍ମାଣ। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ଏବଂ ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ବ୍ରିକ୍ସ ଅଷ୍ଟାଦଶ ସମ୍ମିଳନୀରେ ଯୋଗ ଦେବା ଲାଗି ଅନେକ ବିଦେଶୀ ନେତା ଏବଂ ବରିଷ୍ଠ ଅଧିକାରୀ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରାବୋ ସୁବିଆଣ୍ଟୋ ଗତ ରାତିରେ ନୂଆଦିଲ୍ଲୀରେ ପହଞ୍ଚିବା ପରେ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ତାଙ୍କୁ ସ୍ୱାଗତ କରିଥିଲେ। ଏହି ସମ୍ମିଳନୀରେ ଆଫ୍ରିକୀୟ ସଂଘର ପ୍ରତିନିଧିତ୍ୱ କରିବା ପାଇଁ ଗୁରୁଣ୍ଡିର ରାଷ୍ଟ୍ରପତି ଏଭାରିଷ୍ଟ ନଡାଇସେମିଏ, ଆବୁଧାବିର ପ୍ରିନ୍ସ ଶେଖ୍ ଖାଲେଦ ବିନ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହାନ୍, ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍, ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତାହ ଏଲ୍ସିସି, ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲ୍ଲି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସମ୍ପୃକ୍ତ ନେତୃବୃନ୍ଦମାନେ ବ୍ରିକ୍ସ ଅଧୀନରେ ବିଭିନ୍ନ ଦେଶ ମଧ୍ୟରେ ବାଣିଜ୍ୟ, ନିବେଶ ତଥା ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକରେ ସହଯୋଗ ବୃଦ୍ଧି ନେଇ ମତ ଉପସ୍ଥାପନ କରିବେ। ସମ୍ମିଳନୀରେ ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ୟୁଏଇ ଯୋଗ ଦେଇଥିବା ବେଳେ ବ୍ରିକ୍ସର ଭାଗିଦାରୀ ଦେଶ ବେଲାରୁଷ, କ୍ୟୁବା, ବୋଲିଭିଆ, କାଜାଖସ୍ତାନ, ମାଲେସିଆ, ନାଇଜେରିଆ, ଥାଇଲାଣ୍ଡ, ଉଗାଣ୍ଡା, ଉଜବେକିସ୍ତାନ ଏବଂ ଭିଏତନାମ ଅଂଶଗ୍ରହଣ କରିବେ। ବିଶ୍ୱ ବାଣିଜ୍ୟର ଅଗ୍ରଗତି ଲାଗି ସୁରକ୍ଷିତ ସାମୁଦ୍ରିକ ପଥ, ମୁକ୍ତ ଯୋଗାଣ ଶୃଙ୍ଖଳ ଏବଂ ନାବିକମାନଙ୍କ ସୁରକ୍ଷା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ବ୍ରିକ୍ସ ଦେଶଗୁଡ଼ିକୁ ବାଣିଜ୍ୟିକ ପ୍ରତିବନ୍ଧକ ଦୂର କରିବା ଏବଂ ବ୍ୟବସାୟ ପାଇଁ ସୁଯୋଗ ସମ୍ପ୍ରସାରଣ ଦିଗରେ କାର୍ଯ୍ୟ କରିବା ଲାଗି ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଗତକାଲି ନୂଆଦିଲ୍ଲୀରେ ଭାରତ ମଣ୍ଡପମ୍ରେ ଅନୁଷ୍ଠିତ ବ୍ରିକ୍ସ ବ୍ୟବସାୟିକ ଫୋରମ୍ର ନେତୃତ୍ୱ ଅଧିବେଶନରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ବ୍ୟବସାୟିକ ଜଳମାର୍ଗ ପରିବହନ କ୍ଷେତ୍ରରେ ସ୍ୱାଧୀନତା ଏବଂ ନାବିକମାନଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱସ୍ତରରେ ବୃଦ୍ଧି ପାଉଥିବା ବାଣିଜ୍ୟିକ ପ୍ରତିବନ୍ଧକ ମଧ୍ୟରେ ଭାରତ ଅଭିବୃଦ୍ଧି ଏବଂ ସ୍ଥିରତା କ୍ଷେତ୍ରରେ ଏକ ଅର୍ଥନୈତିକ ସେତୁ ଭାବେ ବିଶ୍ୱସ୍ତ ଉତ୍ସ ଭାବେ ଉଭା ହୋଇଛି।
ग्लोबल ट्रेड तभी आगे बढ़ सकता है जब सी लेन सिक्योर हो, सप्लाई रूट ओपन हो और सी फेरर सेफ हो, और इसलिए भारत फ्रीडम ऑफ नेविगेशन और सी फेरर्स की सेफ्टी का दृढ़ समर्थक है।
ଏହି ଅବସରରେ ଶ୍ରୀ ମୋଦି ମେକ୍ ଇନ୍ ଇଣ୍ଡିଆ, ଇନୋଭେଟ୍ ୱିଥ୍ ଇଣ୍ଡିଆ ଏବଂ ସ୍କେଲ୍ ଫର୍ ଦ ୱାର୍ଲ୍ଡ ପାଇଁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, 2014 ମସିହାରୁ ଏପର୍ଯ୍ୟନ୍ତ ଭାରତ 40 ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛି। ଏହି ଚୁକ୍ତିଗୁଡ଼ିକ ଦ୍ୱାରା ବାଣିଜ୍ୟିକ ପ୍ରତିବନ୍ଧକ ହ୍ରାସ କରି ବ୍ୟବସାୟିକ ସୁଯୋଗକୁ ଅଗ୍ରସର କରିବା ଲାଗି ବ୍ୟାପକ ବିଶ୍ୱସ୍ତରୀୟ ନେଟୱାର୍କ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ବ୍ରିକ୍ସ ଏମ୍ଏସ୍ଏମ୍ଇ ପୋର୍ଟାଲ ଏବଂ ବ୍ରିକ୍ସ ଷ୍ଟାର୍ଟଅପ୍ ଇନୋଭେସନ୍ ଫଣ୍ଡ ଭଳି ପଦକ୍ଷେପଗୁଡ଼ିକର ଲକ୍ଷ୍ୟ ହେଉଛି ବିଭିନ୍ନ ବର୍ଗର ଉଦ୍ୟୋଗଗୁଡ଼ିକୁ ବଜାର ଓ ଆର୍ଥିକ ସହାୟତା ଯୋଗାଇଦେବା। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବ୍ରିକ୍ସ ଦେଶଗୁଡ଼ିକ ଏବେ ବିଶ୍ୱ ଜନସଂଖ୍ୟାର 50% ପ୍ରତିନିଧିତ୍ୱ କରୁଥିବା ବେଳେ ବିଶ୍ୱ ବାଣିଜ୍ୟର 25%ରୁ ଅଧିକ ପରିଚାଳନା କରୁଛନ୍ତି।
आज ब्रिक्स के देश विश्व की 50 80% पॉपुलेशन, 40% जीडीपी और 25% से अधिक ट्रेड को रिप्रेजेंट करते हैं। इतना ही नहीं, इन वर्षों में जहां ग्लोबल जीडीपी करीब 2.5 गुना हुई है, वहीं ब्रिक्स देशों की कंबाइंड जीडीपी करीब 4.5 गुना हुई है। यानी ब्रिक्स की इकोनॉमिक स्ट्रेंथ दुनिया की तुलना में करीब 2 गुनी रफ्तार से बढ़ी है। ब्रिक्स देश ग्लोबल इनोवेशन और सॉल्यूशंस के लिए महत्वपूर्ण सेंटर्स भी बन रहे हैं।
ଏହି ଅବସରରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି, ଗତ 5 ବର୍ଷ ମଧ୍ୟରେ ବିଶ୍ୱର ମୋଟ ଘରୋଇ ଉତ୍ପାଦ ଜିଡିପିର 40%ରୁ ଅଧିକ ଅଂଶ ବ୍ରିକ୍ସ ଦେଶ ସମୂହଗୁଡ଼ିକ ଦ୍ୱାରା ଉତ୍ପାଦିତ ହୋଇଛି। ସମ୍ମିଳନୀକୁ ସମ୍ବୋଧିତ କରି ଇରାନ୍ ରାଷ୍ଟ୍ରପତି ମାସୁଦ୍ ପେଜେସ୍କିଆନ୍ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ବାଣିଜ୍ୟିକ ସହଯୋଗ ବୃଦ୍ଧି ନିମନ୍ତେ ରାଷ୍ଟ୍ରୀୟ ମୁଦ୍ରାର ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମଫୋସା କହିଛନ୍ତି, ଉତ୍ପାଦନ, ପ୍ରଯୁକ୍ତିବିଦ୍ୟା ଏବଂ ମୂଲ୍ୟ ସୃଷ୍ଟି କ୍ଷେତ୍ରରେ ଗ୍ଲୋବାଲ୍ ସାଉଥ୍ ନେତୃତ୍ୱ ନେବାର ଆବଶ୍ୟକତା ରହିଛି। ବିଭିନ୍ନ ଦେଶଗୁଡ଼ିକ ପକ୍ଷରୁ ଏକପାଖିଆ କଟକଣା ଜାରି ନିଷ୍ପତ୍ତି ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି। ବ୍ରାଜିଲ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ମାଉରୋ ଭିଏରା କହିଛନ୍ତି, ବିଶ୍ୱର ଅନ୍ୟତମ ଗତିଶୀଳ ଏବଂ ସମୃଦ୍ଧ ଅର୍ଥନୀତି କ୍ଷେତ୍ରରେ ବ୍ରିକ୍ସ ଏକ ଦୃଢ଼ ମଞ୍ଚ ଭାବେ ଉଭା ହୋଇଛି। ବିଶ୍ୱ ପରିସ୍ଥିତି ମଧ୍ୟରେ ଉତ୍ପାଦନକାରୀ କ୍ଷେତ୍ରଗୁଡ଼ିକ ନିକଟତର ହେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଭାରତ ଅଧ୍ୟକ୍ଷତାରେ ବ୍ରିକ୍ସ ଏକ ସ୍ୱଷ୍ଟ ଦୃଷ୍ଟିକୋଣ ନେଇ ଅଗ୍ରସର ହେଉଥିବା କହିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଭାରତ ସେହି ଲୋକମାନଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ କରୁଛି ଯେଉଁମାନେ ବ୍ରିକ୍ସ ଅର୍ଥନୀତିର ମୁଖ୍ୟ ସ୍ତମ୍ଭ ଅଟନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ବାଣିଜ୍ୟ ଏବଂ ଶିଳ୍ପ ସଂଘ ଆସୋଚାମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣକୁ ବିଶ୍ୱସ୍ତରୀୟ ସହଯୋଗ ପାଇଁ ଏକ ଶକ୍ତିଶାଳୀ ମଞ୍ଚ ତଥା ଗ୍ଲୋବାଲ୍ ସାଉଥ୍ ପାଇଁ ଏକ ଦୃଢ଼ ସ୍ୱର ଭାବରେ ପ୍ରଶଂସା କରିଛି। ଆସୋଚାମ୍ର ଅଧ୍ୟକ୍ଷ ନିର୍ମଳ କେ ମିଣ୍ଡା କହିଛନ୍ତି, ବ୍ରିକ୍ସ ସହଯୋଗକୁ ଏକ ଦୃଢ଼ ବ୍ୟବସାୟିକ ଫଳାଫଳରେ ପରିଣତ କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି, ବ୍ରିକ୍ସ ଅର୍ଥନୀତି ମଧ୍ୟରେ ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍ ଏବଂ ବ୍ୟବସାୟିକ ସହଯୋଗକୁ ଦୃଢ଼ କରିବା ସୁଯୋଗକୁ ଉନ୍ମୁକ୍ତ କରିପାରିବ ଏବଂ ଅନ୍ତର୍ଭୁକ୍ତିମୂଳକ ସ୍ଥାୟୀ ଅଭିବୃଦ୍ଧି ପାଇଁ ନୂତନ ଦିଗ ସୃଷ୍ଟି କରିବ। ଶ୍ରୀ ମିଣ୍ଡା କହିଛନ୍ତି, ନବସୃଜନ, ଡିଜିଟାଲ ସମାଧାନ, ଭିତ୍ତିଭୂମି, ରଣନୈତିକ ପ୍ରଯୁକ୍ତିବିଦ୍ୟା ଏବଂ ବ୍ରିକ୍ସ ଷ୍ଟାର୍ଟଅପ୍ ଇନୋଭେସନ୍ ପାଣ୍ଠି ଭଳି ପଦକ୍ଷେପ ଉପରେ ବିଭିନ୍ନ ବ୍ରିକ୍ସ ଦେଶ ମଧ୍ୟରେ ସହଯୋଗ ଆହୁରି ମଜବୁତ ହେବ। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା 2.0 ଅଧୀନରେ କେନ୍ଦ୍ର ସରକାର 18,77,000 ବାସଗୃହ ନିର୍ମାଣକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାଦ୍ୱାରା ସହରାଞ୍ଚଳରେ ସମସ୍ତଙ୍କ ପାଇଁ ଆବାସ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି କୁହାଯାଇଛି। ଗତ ଗୁରୁବାର ଦିନ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସଚିବ ସତ୍ୟେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ କେନ୍ଦ୍ରୀୟ ମଞ୍ଜୁରୀ ଓ ତଦାରଖ କମିଟିର ନବମ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଉତ୍ତରପ୍ରଦେଶରେ ବନ୍ୟା ପରିସ୍ଥିତି ଉଦ୍ବେଗଜନକ ରହିଥିବା ବେଳେ ରାଜ୍ୟ ସରକାର ପ୍ରଭାବିତ ଅଞ୍ଚଳରେ ରିଲିଫ୍ କାର୍ଯ୍ୟ ଜୋରଦାର କରିଛନ୍ତି। ଚଳିତ ବନ୍ୟାରେ 25 ଜିଲ୍ଲା ପ୍ରଭାବିତ ହୋଇଛି। ଇତିମଧ୍ୟରେ 8,000 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜୁନିୟର ଏସିଆ କପ୍ ହକିରେ ଆଜି ସକାଳ 9:45 ଚୀନ୍ର ମୁକିଠାରେ ଭାରତ ଏବଂ ଦକ୍ଷିଣ କୋରିଆ ମହିଳା ଦଳ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଭାରତ ପାକିସ୍ତାନକୁ 19-0 ପରାସ୍ତ କରି ସେମିଫାଇନାଲ୍କୁ ଉନ୍ନୀତ ହୋଇଛି। ପୁଲ୍ ଏ'ରେ ଭାରତ 3 ବିଜୟ ଏବଂ ଗୋଟିଏ ମ୍ୟାଚ୍ ଅମୀମାଂସିତ ରଖି 10 ପଏଣ୍ଟ ସହ ଶୀର୍ଷରେ ରହିଛି। ଆଜି ମଧ୍ୟାହ୍ନ 12:00 ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ୍ରେ ଚୀନ୍ ଏବଂ ଜାପାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପୂର୍ବରୁ ଚୀନ୍ 4-0 ଗୋଲ୍ରେ କାଜାଖସ୍ତାନକୁ ପରାସ୍ତ କରିଥିବା ବେଳେ ଜାପାନ 2-0 ଗୋଲ୍ରେ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛି। ଗତକାଲି ଭାରତୀୟ ପୁରୁଷ ଦଳ ଜୁନିୟର ଏସିଆ କପ୍ର ଫାଇନାଲ୍ରେ ପହଞ୍ଚିଛି। ଅନୁଷ୍ଠିତ ପ୍ରଥମ ସେମିଫାଇନାଲ୍ରେ ଭାରତ 3-1 ଗୋଲ୍ରେ ମାଲେସିଆକୁ ପରାସ୍ତ କରିଛି। ଆସନ୍ତାକାଲି ଭାରତ ଏବଂ ସାଉଥ୍ କୋରିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। T20 ଏସିଆ କପ୍ ମହିଳା କ୍ରିକେଟ୍ରେ ଆସନ୍ତାକାଲି ଦୁବାଇରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଶ୍ରୀଲଙ୍କା 4 ପାକିସ୍ତାନକୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି। ନୂଆଦିଲ୍ଲୀରେ ଭାରତ ମଣ୍ଡପମ୍ଠାରେ ଭାରତ ଅଧ୍ୟକ୍ଷତାରେ ଆଜିଠାରୁ ଆରମ୍ଭ ହେବ ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ। ସମ୍ମିଳନୀରେ ଯୋଗଦେବେ ଭାରତ ସମେତ 11 ଦେଶର ରାଷ୍ଟ୍ରମୁଖ୍ୟ। ବିଶ୍ୱ ବାଣିଜ୍ୟର ଅଗ୍ରଗତି ଲାଗି ସୁରକ୍ଷିତ ସାମୁଦ୍ରିକ ପଥ ଓ ମୁକ୍ତ ଯୋଗାଣ ଶୃଙ୍ଖଳ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ବିଶ୍ୱସ୍ତରୀୟ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଏକ ଶକ୍ତିଶାଳୀ ମଞ୍ଚ ପାଲଟିଥିବା କହିଛି ଆସୋଚାମ୍। ଏବଂ ଜୁନିୟର ଏସିଆ କପ୍ ମହିଳା ହକିରେ ଆଜି ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।